ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ସପଣ ଯିଶୁ ସୁନ୍ଦର, ପ୍ରିୟ ବନ୍ଧୁଗଣ ନମସ୍କାର, ମୁଁ ପ୍ରତ୍ୟୁଷ ଆପଣମାନଙ୍କୁ ଏହି ସ୍ୱାସ୍ଥ୍ୟ ବିଷୟକ ସୂଚନାକୁ ସ୍ୱାଗତ କରୁଅଛି। ଆମେ ବିଗତ ଦୁଇ ଭାଗରେ ଆମେ କର୍କଟ ବିଷୟ ରୋଗରେ ଆମେ ଜାଣି ନେଇପାରୁଅଛୁ। ଆସନ୍ତୁ ଏହାର କାରଣଗୁଡ଼ିକ ଆଜି ଜାଣିବା। କାରଣ, ଅଧିକାଂଶ କ୍ଷେତ୍ରରେ ହେଲିକୋବାକ୍ଟର ପାଲୋରି ଜୀବାଣୁ ଦ୍ୱାରା କର୍କଟ ହେଉଥିବା ଜଣାଯାଇଅଛି। ଅଟୋ ଇମ୍ୟୁନୋ ଆଟ୍ରୋଫିକ୍ ଗ୍ୟାଷ୍ଟ୍ରାଇଟ୍ସ, କେତେକ ଜେନେଟିକ୍ ପରିବର୍ତ୍ତନ, ଖାଦ୍ୟ ନଳୀର ଭିତରେ ତରର ପରିବର୍ତ୍ତନ, ଏହିସବୁ ରୋଗ କର୍କଟ ସୃଷ୍ଟି କରିବାର ସମ୍ଭାବନା ଥାଏ। ମର୍କ ମାନୁଆଲ ଅନୁସାରେ ଖାଦ୍ୟ ଏହି ରୋଗ ନିମନ୍ତେ ଦାୟୀ ନୁହେଁ, କିନ୍ତୁ ଆମେରିକା କ୍ୟାନ୍ସର ସୋସାଇଟି ଦ୍ୱାରା କେତେକ ଖାଦ୍ୟର ଲିଷ୍ଟ ତିଆରି ହୋଇଅଛି ଯାହା ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ। ସେସବୁର ନାମ ହେଲା ଧୂମଯୁକ୍ତ ଖାଦ୍ୟ, ଲୁଣଯୁକ୍ତ ମାଛ ଓ ମାଂସ, ପରିବା ଆଚାର, ନାଇଟ୍ରେଟ୍ ଓ ନାଇଟ୍ରେଟ୍ ଯୁକ୍ତ ଖାଦ୍ୟ। ଏହି ଖାଦ୍ୟ ହେଲିକୋବାକ୍ଟର ପାଲୋରି ଦ୍ୱାରା କିଛି ଯୌଗିକ ପଦାର୍ଥରେ ପରିବର୍ତ୍ତିତ ହୁଏ ଯାହା କର୍କଟ ସୃଷ୍ଟି କରିବାରେ ସକ୍ଷମ ହୁଏ। ସଜ ଫଳ ଓ ପନିପରିବାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏହି ରୋଗ ନିୟନ୍ତ୍ରଣ କରିଥାଏ। ଶତକଡ଼ା 65-80% କର୍କଟ ରୋଗ ହେଲିକୋବାକ୍ଟର ପାଲୋରି ଦ୍ୱାରା ହେଉଥିବା ଜଣାଯାଇଅଛି। କିନ୍ତୁ ହେଲିକୋବାକ୍ଟର ପାଲୋରି ଦ୍ୱାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମଧ୍ୟରୁ କେବଳ 2% ଲୋକ କର୍କଟ ଭୋଗନ୍ତି। ଜୀବାଣୁ ଜନିତ ବାରମ୍ବାର ପ୍ରଦାହ ଓ CAGA ଦ୍ୱାରା ଏହା ହୋଇଥାଏ। ଗୁଣସୂତ୍ର କାରଣ ଯୋଗୁଁ 10% ଲୋକ ରୋଗ ଭୋଗନ୍ତି। ଧୂମ୍ର ସେବନ ଏହାର ଗୋଟିଏ ମୁଖ୍ୟ କାରଣ ଯାହା ସହଜରେ ତ୍ୟାଗ କରାଯାଇପାରେ। ଅଳ୍ପ ଧୂମପାନ କରୁଥିବା ଲୋକଙ୍କର 40% ବିପଦ ରହେ, ଅତ୍ୟଧିକ ସେବନକାରୀଙ୍କର 22% ବିପଦ ରହେ। ପାକସ୍ଥଳୀର ଉପରଭାଗରେ ଏସୋଫେଗସ୍ ପାଖରେ ଏହି କର୍କଟ ରୋଗ ହୋଇଥାଏ। ମଦ୍ୟପାନ ଯୋଗୁଁ କର୍କଟ ହେବାର କୌଣସି ସଠିକ୍ ପ୍ରମାଣ ମିଳିନାହିଁ। ମଦ ଓ ଧୂମ ଉଭୟ ସେବନରେ ବିପଦ ରହେ। ପୁରୁଷ ଓ ନାରୀଙ୍କର 3:1 ଅନୁପାତରେ କର୍କଟ ହୁଏ। ଏଷ୍ଟ୍ରୋଜେନ୍ ସମ୍ଭବତଃ ଏହି ରୋଗରୁ ରକ୍ଷା କରେ। ଏହାର ନିୟନ୍ତ୍ରଣ ଏବଂ ନିର୍ଣ୍ଣୟ ରୋଗ ନିର୍ଣ୍ଣୟ ନିମନ୍ତେ ସମ୍ପୂର୍ଣ୍ଣ ଇତିହାସ, ଶରୀରର ପରୀକ୍ଷା ଓ ଲାବ୍ ପରୀକ୍ଷା ଆବଶ୍ୟକ। ଅନ୍ୟ ପରୀକ୍ଷାଗୁଡ଼ିକ ନିମ୍ନରେ ଦିଆଗଲା। ଗ୍ୟାଷ୍ଟ୍ରୋସ୍କୋପି, ଗୋଟିଏ ଫାଇବର ଅପ୍ଟିକ୍ କ୍ୟାମେରା ପାକସ୍ଥଳୀ ଭିତରକୁ ପ୍ରବେଶ କରାଇ ଫଟୋ ନିଆଯାଏ। ବେରିୟମ୍ ମିଲ୍ ଏକ୍ସରେ, CT ସ୍କାନ୍, ବାୟୋପ୍ସି। ଗ୍ୟାଷ୍ଟ୍ରୋସ୍କୋପି ଦ୍ୱାରା କର୍କଟ ହେବା ଜଣାପଡ଼ିଲେ ସେହି ଯନ୍ତ୍ର ଦ୍ୱାରା ଟିକିଏ ତନ୍ତୁ କାଟି ଆଣି ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରି ନିଶ୍ଚିତ ହୁଅନ୍ତି। ଏହାକୁ ବାୟୋପ୍ସି ୱିଥ୍ ହିଷ୍ଟୋଲୋଜିକାଲ ଏକ୍ସାମିନେସନ୍ କୁହାଯାଏ। ଅପ୍ଟିକାଲ କେହେତନ୍ସ ଟେମୋଗ୍ରାଫି ଏକ ନୂଆ ପରୀକ୍ଷା। ଏହି ରୋଗ ସହ କେତେକ ଚର୍ମ ରୋଗ ଦେଖାଯାଏ। କାଖ ଓ ଜଙ୍ଘସନ୍ଧି ଚର୍ମ ସମ୍ମାନ କଳା ଦେଖାଯାଏ ଓ ମୋଟା ହୁଏ। ଏହା ପାକସ୍ଥଳୀ କର୍କଟ ସହ ଦେଖାଯାଏ। ପାପୁଲି ଚର୍ମରେ ମଧ୍ୟ ଏ ପରିବର୍ତ୍ତନ ଦେଖାଯାଏ। ସମ୍ପୂର୍ଣ୍ଣ ରକ୍ତ ପରୀକ୍ଷା ସହ ରକ୍ତ ପଡ଼ୁଛି କି ନାହିଁ ଜାଣିବା ପାଇଁ ମଳ ପରୀକ୍ଷା କରାଯାଏ। ଏହି ସମସ୍ତ ହେଲା କର୍କଟ ରୋଗ ବିଷୟରେ ଜାଣିବାର, ନିର୍ଣ୍ଣୟ କରିବାର ପ୍ରଣାଳୀ। ବନ୍ଧୁଗଣ, ମୁଁ ଆଶା କରୁଅଛି ଆମର ଏହି ସ୍ୱାସ୍ଥ୍ୟ ବିଷୟ ସୂଚନା ଆପଣମାନଙ୍କ ନିମନ୍ତେ ବହୁତ ଲାଭପ୍ରଦ ହେଉଥିବ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ ଦୟା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆକ୍ରମଣ କରିଚାଲିଛି, ସେହି ଆକ୍ରମଣରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସମୟର ପୂର୍ଣ୍ଣତା। ଯଦି ଆମେ ଗାଲାତୀୟ 4:4-5 ପଢ଼ିବା, ସେଠି ଲେଖାଯାଇଅଛି ସାଧୁ ପାଲଙ୍କ ଦ୍ୱାରା, କିନ୍ତୁ କାଲ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ, ସେ ସ୍ତ୍ରୀଜାତ ହୋଇ ବ୍ୟବସ୍ଥାଧୀନ ହେଲେ, ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ। ପ୍ରିୟ ଶ୍ରୋତା, ଏଡେନରେ ବା ଏଦନରେ ତ୍ରାଣକର୍ତ୍ତା ଆସିବାର ଉଦ୍ଦେଶ୍ୟ ଥିଲା। ଯେତେବେଳେ ଆଦମ ଏବଂ ହବା ପ୍ରଥମେ ପ୍ରତିଜ୍ଞା ଶୁଣିଲେ, ସେମାନେ ଏହାର ଶୀଘ୍ର ପରିଣାମ ଦେଖୁଥିଲେ, ଖୋଜୁଥିଲେ। ସେମାନେ ଆନନ୍ଦରେ ସେମାନଙ୍କ ପ୍ରଥମ ଜନ୍ମିତ ପୁତ୍ରକୁ ସ୍ୱାଗତ କଲେ। ସେମାନେ ଆଶା କଲେ ଯେ ସେ ଉଦ୍ଧାରକାରୀ ହେବ, କିନ୍ତୁ ପ୍ରତିଜ୍ଞା ରପ୍ତାନୀ ହେଲା। ଯେଉଁମାନେ ପ୍ରଥମେ ଏହା ଗ୍ରହଣ କରିଥିଲେ ସେମାନେ ଦୃଷ୍ଟି ବିନା ମୃତ୍ୟୁ ବରଣ କଲେ। ହନକଙ୍କ ଦିନରୁ ପରମପିତା ଓ ଭବିଷ୍ୟତ ଭକ୍ତମାନଙ୍କ ମଧ୍ୟରେ ପ୍ରତିଜ୍ଞା ପୁନରହଣ ହେଲା। ସେ ଯୀଶୁଙ୍କ ଉପସ୍ଥିତ ହସକୁ ଜୀବିତ ରଖିଲେ, କିନ୍ତୁ ସେ ଆସି ଲେଖନ୍ତି ନାହିଁ। ଦାନିଏଲ ଭବିଷ୍ୟତ ଭକ୍ତ ବାଣୀରେ ତାଙ୍କର ଆଗମନରେ ସମୟ ପ୍ରକାଶ ହେଲା, କିନ୍ତୁ ସମସ୍ତେ ଏହି ବାର୍ତ୍ତାକୁ ଠିକ୍ ଭାବରେ ବୁଝାଇଲେ ନାହିଁ। ଶତାବ୍ଦୀ ଶତାବ୍ଦୀ ପରେ ଶତାବ୍ଦୀର ବିୟୋଗ ହୋଇଥିଲା। ଭବିଷ୍ୟତ ଭକ୍ତମାନଙ୍କ ସ୍ୱର ବନ୍ଦ ହୋଇଗଲା। ଅତ୍ୟନ୍ତ ନିଷ୍ଠୁର ଲୋକମାନେ ଇସ୍ରାଏଲ ଉପରେ ଭାରି ଥିଲେ। ଅନେକ ଲୋକ କହିବାକୁ ପ୍ରସ୍ତୁତ ହେଲେ, କାଲ ବିଳମ୍ବ ହେଉଛି, ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି, ଯେପରି ଆମେ ଜିଜିକଲ ଭବିଷ୍ୟତ ଭକ୍ତା ଏହିପରି ଲେଖନ୍ତି। ବନ୍ଧୁ, କିନ୍ତୁ ସେମାନଙ୍କର ନିଷ୍ପୃତ ପଥର ବିଶାଳ ସର୍କଟରେ ଥିବା ତାରାମାନଙ୍କ ପରି। ପରମେଶ୍ୱରଙ୍କ ଉଦ୍ଦେଶ୍ୟ ଗୁଡ଼ିକ କୌଣସି ଗତି ଏବଂ ବିଳମ୍ବ ନାହିଁ, ଜାଣନ୍ତି ନାହିଁ। ପ୍ରତ୍ୟେକ ମାଧ୍ୟମରେ ମହାନ ଅନ୍ଧକାର ଏବଂ ଧୂମପାନ ଭଣ ଈଶ୍ୱରଙ୍କ ପ୍ରକାଶ କରିଥିଲେ। ଅବ୍ରାହମ ମିଶ୍ରରେ ଇସ୍ରାଏଲର ବନ୍ଧନ ଥିଲେ। ସେ ଘୋଷଣା କରିଥିଲେ ଯେ ସେମାନଙ୍କ ବାସ କରିବାର ସମୟ 400 ବର୍ଷ ହେବ। ତହୁ ଉତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ। ଯଦି ଆପଣଙ୍କର ସମୟ ଅଛି, ଦୟାକରି ଖୋଲନ୍ତୁ ଆଦି ପୁସ୍ତକ 14:15 ଆଉ ପଢ଼ନ୍ତୁ ଅଧିକ ବିବରଣୀ। ବନ୍ଧୁ, ସେହି ବାକ୍ୟ ବିରୁଦ୍ଧରେ ପରଙ୍କ ଗର୍ଭ ସାମ୍ରାଜ୍ୟର ସମସ୍ତ ଶକ୍ତି ଆସାରରେ ଯୁଦ୍ଧ ହେଲେ। ପରମେଶ୍ୱରଙ୍କ ପ୍ରତିଜ୍ଞାରେ ନିୟୋବିତ ସେହି ଦିନରେ, ଶେଷରେ ସେହି ଦିନରେ ସଦାପ୍ରଭୁଙ୍କ ସୈନ୍ୟ ସମୂହ ମିଶ୍ରରୁ ବାହାର ହେଲେ। ଯାତ୍ରା ପୁସ୍ତକ 12:41। ତେଣୁ ବନ୍ଧୁ, ସ୍ୱର୍ଗର ପରିଷଦରେ ଖ୍ରୀଷ୍ଟଙ୍କ ଆସିବାର ସମୟ ସ୍ଥିର ହୋଇଥିଲା। ସେହି ସମୟର ମହାନ ଘଣ୍ଟା ସେହି ସମୟକୁ ସୂଚିତ କଲା। ବିଲେ ଯୀଶୁ ବେଥଲହେମରେ ଜନ୍ମ ହେଲେ। ଯେତେବେଳେ ସମୟର ପୂର୍ଣ୍ଣତା ଆସିଲା, ପରମେଶ୍ୱର ତାହାଙ୍କର ପୁତ୍ରଙ୍କୁ ପଠାଇଲେ। ଦେଶଗୁଡ଼ିକର ଗତିବିଧି ଓ ମାନବ ଆଗରେ ବଢ଼ିଲେ ଆବେଗ ଓ ପ୍ରଭାବକୁ କୁଆରକୁ ନିର୍ଦ୍ଦେଶ ଦେଇଥିଲେ। ଯେପର୍ଯ୍ୟନ୍ତ ବିତରଣକାରୀ ଆସିବା ପାଇଁ ବିଶ୍ୱ ନଥିଲା, ରାଷ୍ଟ୍ରଗୁଡ଼ିକ ଗୋଟିଏ ସରକାରଙ୍କ ଅଧୀନରେ ଏକୀକାର ହୋଇଥିଲା, ଗୋଟିଏ ଭାଷା ବ୍ୟାପକ ଭାବେ କଥା ହେଲା, ଏବଂ ସବୁ ସ୍ଥାନରେ ସାହିତ୍ୟର ଭାଷା ଭାବରେ ସ୍ୱୀକୃତି ପ୍ରାପ୍ତ ହୋଇଥିଲା। ବନ୍ଧୁ, ସମସ୍ତ ଦେଶରୁ ବିସ୍ତାରର ଯୁହୁଦୀମାନେ ବାର୍ଷିକ ଭୋଜିକୁ ଜେରୁସାଲମକୁ ଏକତ୍ରିତ ହେଲେ, ଯେହେତୁ ସେମାନେ ନିଜ ବାସସ୍ଥାନକୁ ଫେରିଆସିଲେ। ସେମାନେ ସମଗ୍ର ବିସ୍ତାର କରିବା ମଶା ଆସିବାର ଉପଦେଶ ଜଗତା ଏହି ସମୟରେ ବ୍ୟବସ୍ଥା ସେମାନଙ୍କର ଧରି ହରାଇଥିଲା ଲୋକମାନଙ୍କ ଉପରେ ପୁରୁଷମାନେ ପ୍ରତିଯୋଗିତା ଏବଂ କାହାଣୀରେ କ୍ଳାନ୍ତ ଥିଲେ। ସେମାନେ ଏକ ଧର୍ମ ପାଇଁ ଆଗ୍ରହୀ ଯାହା ହୃଦୟକୁ ସନ୍ତୁଷ୍ଟ କରିପାରେ। ଯେତେବେଳେ ଆଲୋକ ସତ୍ୟ ଲୋକମାନଙ୍କ ମଧ୍ୟରେ ଚାଲିଗଲା, ସେମାନେ ଆଲୋକ ଖୋଜୁଥିଲେ। ସେମାନେ ଅତ୍ୟଧିକ ଦୁଃଖ ଓ ଦୁଃଖରେ ପରିପୂର୍ଣ୍ଣ ଥିଲେ। ସେମାନେ ଜୀବିତ ପରମେଶ୍ୱରଙ୍କ ଜ୍ଞାନ ପାଇଁ ତୃଷା କରୁଥିଲେ। ସେମାନେ କବର ଠାରୁ ଅଧିକ ଜୀବନ ପାଇଁ କିଛି ଆଶ୍ୱାସନା ଦେଲେ। ବନ୍ଧୁ, ଯିହୁଦୀମାନେ ପରମେଶ୍ୱରଙ୍କ ଠାରୁ ଚାଲିଯିବା ପରେ ବିଶ୍ୱାସ କମ୍ ହୋଇଗଲା। ଭବିଷ୍ୟତକୁ ଆଲୋକିତ କରିବା ପାଇଁ ଆଶା ବନ୍ଦ କରିଦେଇଥିଲେ। ଭବିଷ୍ୟତ ଭକ୍ତମାନଙ୍କ ବାକ୍ୟ ବୁଝିନଥିଲେ। ଲୋକମାନଙ୍କ ପାଇଁ ମୃତ୍ୟୁ ଏକ ଭୟଭୀତ ରହସ୍ୟ ଥିଲା, ବାହାରେ ଅନିଶ୍ଚିତ ଏବଂ ଅନିଶ୍ଚିତ ଥିଲା। ଏହା ବେଥଲମର ମା ମାନଙ୍କ ବିଳାପ ନୁହେଁ, ବରଂ ମାନବତାର ମହାନ ହୃଦୟର କ୍ରନ୍ଧନ ଥିଲା। ସେହି କ୍ରନ୍ଧନ ଶତାବ୍ଦୀ ଧରି ଭବିଷ୍ୟତ ଭକ୍ତାଙ୍କ ପାଖକୁ ଥିଲା, ଆସିଥିଲା। ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ। ରାହେଲ ଓ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ, ଆଉ ସେମାନେ ନାହାନ୍ତି ବୋଲି ସେ ସ୍ୱାନ୍ତନାର କଥା ମାନିବାକୁ ଇଚ୍ଛା କରୁନଥିଲେ। ଏହିପରି ମାଥ୍ୟୁ 2:18 ପାଉଅଛୁ। ବନ୍ଧୁ, ମୃତ୍ୟୁର କ୍ଷେତ୍ର ଏବଂ ଛାୟାରେ ପୁରୁଷମାନେ ଅସ୍ୱାନ୍ତନାରେ ଥିଲେ। ସେମାନେ ଦୁଃଖୀ ଆଖିରେ ଭାସି ଯାଉଥିଲେ। ଯେତେବେଳେ ଅନ୍ଧକାର ଦୂର ହେବ, ତେବେ ଭବିଷ୍ୟତର ରହସ୍ୟ ସ୍ପଷ୍ଟ ହେବ। ଯିହୁଦୀ ଦେଶ ବାହାରେ ଏପରି ପୁରୁଷ ଥିଲେ ଯେଉଁମାନେ ଏହି ବିଷୟରେ ଭଲ ଭାବରେ ଜାଣି ଦିବ୍ୟ ପ୍ରଶିକ୍ଷଣକ ରୂପ ଏହି ଲୋକମାନେ ସତ୍ୟ ଖୋଜୁଥିଲେ, ଏବଂ ସେମାନଙ୍କୁ ପ୍ରେରଣାର ଆତ୍ମା ପ୍ରଦାନ କରାଯାଇଥିଲା। ପରସ୍ପର ପରେ ଅନ୍ଧକାର ସ୍ୱର୍ଗରେ ତାରା ପରି ଏପରି ଶିକ୍ଷକମାନେ ଉଠିଲେ। ସେମାନଙ୍କର ଭବିଷ୍ୟତ ଭକ୍ତା କଥା ହଜାର ହଜାର ଅୟୁହୁଦୀ ଜଗତର ହୃଦୟରେ ଆଶା ସୃଷ୍ଟି କଲା। ଶହ ଶହ ବର୍ଷ ଧରି ଶାସ୍ତ୍ରକୁ ଅନୁବାଦ କରାଯାଇଥିଲା। ଗ୍ରୀକ୍ ଭାଷା ତାପରେ ରୋମାନ ଭାଷା ସାରା ବ୍ୟାପକ ଭାବରେ କଥା ହୋଇଛି। ସମ୍ରାଟ ଯିହୁଦୀମାନେ ସବୁ ସ୍ଥାନରେ ବିଚ୍ଛିନ୍ନ ହୋଇଗଲେ। ସେମାନେ ମୋସାଙ୍କ ଆସିବା ବା ମସିହାଙ୍କ ଆସିବା ପାଇଁ ଆଶା କଲେ। ସେମାନେ ଅନ୍ୟଯୁଦୀମାନେ କିଛି ସମୟ ପର୍ଯ୍ୟନ୍ତ ସେମାନଙ୍କୁ ବାଣ୍ଟିଥିଲେ। ଯୁହୁଦୀମାନେ ଇସ୍ରାଏଲ ଶିକ୍ଷକମାନଙ୍କ ଅପେକ୍ଷା ମସିହ ବିଷୟରେ ଶାସ୍ତ୍ରର ଭବିଷ୍ୟତ ବକ୍ତା ବିଷୟରେ ଭଲ ଭାବରେ ବୁଝୁଥିଲେ। କେତେକ ଲୋକ ପାପରୁ ଉଦ୍ଧାରକାରୀ ଭାବରେ ଆସିବା ପାଇଁ ଆଶା କରୁଥିଲେ। ଦାର୍ଶନିକମାନେ ଇବୁ ଅର୍ଥ ବ୍ୟବସ୍ଥାର ରହସ୍ୟ ବିଷୟରେ ଅଧ୍ୟୟନ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଯିହୁଦୀମାନଙ୍କ ଘୃଣା ଆଲୋକ ବିସ୍ତାର ବିସ୍ତାରରେ ବାଧା ସୃଷ୍ଟି କଲା। ନିଜ ଏବଂ ଅନ୍ୟ ରାଷ୍ଟ୍ର ମଧ୍ୟରେ ଅଲଗା ହେବା ବଜାୟ ରଖିବା ପାଇଁ ସେମାନେ ସଙ୍କେତିତ ସେବା ବିଷୟରେ ଥିବା ଜ୍ଞାନ ପ୍ରଦାନ କରିବାକୁ ଅନ୍ତିତା ପ୍ରକାଶ କରିଥିଲେ। ପ୍ରକୃତ ପ୍ରବକ୍ତା ଆସିବା ଆବଶ୍ୟକ, ଯେଉଁ ବ୍ୟକ୍ତିକୁ ଏହି ସବୁ ପ୍ରକାରର ପୂର୍ଣ୍ଣ ନିର୍ଦ୍ଧାରିତ କରାଯାଇଛି ସେମାନଙ୍କ ମହତ୍ଵ ବାକ୍ୟ କରିବା ଆବଶ୍ୟକ। ପ୍ରକୃତି ମାଧ୍ୟମରେ ପ୍ରକାର ଏବଂ ପ୍ରତୀକ ମାଧ୍ୟମରେ ପିତୃପୁରୁଷମାନଙ୍କ ମାଧ୍ୟମରେ ଭବିଷ୍ୟତ ଭକ୍ତମାନେ ପରମେଶ୍ୱର ଜଗତ ସହିତ କଥା କହିଲେ। ମାନବତାର ଭାଷାରେ ମାନବିତାକୁ ଶିକ୍ଷା ଦେବା ଆବଶ୍ୟକ, ସୂକ୍ତର ଦୂତ କଥା କହିବା ଆବଶ୍ୟକ, ତାଙ୍କ ସ୍ୱର ତାଙ୍କ ନିଜ ମନ୍ଦିରରେ ଶୁଣିବାର ଆବଶ୍ୟକ, ପୃଷ୍ଟ ସ୍ପଷ୍ଟ ଅନିଶ୍ଚିତ ଭାବରେ ବୁଝିବା ଉଚିବା ସତ୍ୟ ଲେଖନ। ସେ ସତ୍ୟକୁ ମନୁଷ୍ୟର ବଜାରରେ ଚାପୁରୁ ଅଲଗା କରିବେ। ସେ ସତ୍ୟ କୌଣସି ପ୍ରଭାବ ପକାଇଲେ ନାହିଁ। ଈଶ୍ୱରଙ୍କ ସରକାରଙ୍କ ନୀତି ଏବଂ ମୁକ୍ତି ଯୋଜନାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯିବା ଆବଶ୍ୟକ। ବନ୍ଧୁ, ପୁରୁଣା ନିୟମର ଶିକ୍ଷା ପୁରୁଷମାନଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ଭାବରେ ସ୍ଥିର ହେବା ଆବଶ୍ୟକତା। ଯୁଦୀମାନଙ୍କ ମଧ୍ୟରେ ତଥାପି ସ୍ଥିର ଆତ୍ମା ଥିଲେ, ସେମାନେ ସେମାନଙ୍କ ସନ୍ତାନ ଥିଲେ। ଯେଉଁ ପବିତ୍ର ଧାଡ଼ି ମାଧ୍ୟମରେ ପରମେଶ୍ୱରଙ୍କ ଜ୍ଞାନ ରକ୍ଷା କରାଯାଇଥିଲା, ସେମାନେ ଏବେ ବି ପୂର୍ବପୁରୁଷମାନଙ୍କୁ ଯେଉଁ ପ୍ରତିଜ୍ଞା କରିଛନ୍ତି ତାହା ଆଶା କଲେ। ସେମାନେ ମତ୍ସ୍ୟ ଦ୍ୱାରା ଦିଆଯାଇଥିବା ଆଜ୍ଞା ଉପରେ ବାସ କରି ସେମାନଙ୍କର ବିଶ୍ୱାସକୁ ସୁଦୃଢ଼ କଲେ। ଜଣେ ଭାବବାଦୀ ଉତ୍ପନ୍ନ କରିବେ, ଯେଉଁ ଯେଉଁ ବିଷୟରେ ସେ ତୁମମାନଙ୍କୁ କହିବେ ସେହିସବୁ ବିଷୟରେ ତୁମେମାନେ ତାହାଙ୍କ କଥା ଶୁଣିବ। ପ୍ରେରିତ 3:22। ବନ୍ଧୁ, ତାହାଙ୍କ ଆସିବା ସମୟ ଆସିଗଲା। ଜନ୍ମ ହେଲେ ପୃଥିବୀରେ, ପରିଶେଷରେ ଆପଣା ଜୀବନଦାନ ଦେଲେ। କ'ଣ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ଆପଣମାନେ ଆପଣା ହୃଦୟରେ ସ୍ୱାଗତ କରୁଛନ୍ତି କି? ତାହେଲେ ଚାଲନ୍ତୁ ଆମେ ଏହି ଆଶାରେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସ୍ୱରଶକ୍ତି ସର୍ବଜ୍ଞାନୀ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ପରିପୂର୍ଣ୍ଣ କର। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ ତୁମ ସେହି ପୁତ୍ର ଯିଏକି ଏହି ପୃଥିବୀକୁ ଆସିଲେ, ଆମମାନଙ୍କ ମଧ୍ୟରେ ବାସ କଲେ ଓ ଆମମାନଙ୍କ ପାଇଁ ଆପଣା ଜୀବନ କୃଷର ଦେଇ ବର୍ତ୍ତମାନ ସ୍ୱର୍ଗକୁ ବା ସ୍ୱର୍ଗରେ ଅଛନ୍ତି। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ ଯେଉଁ ଆଶା ଆମମାନଙ୍କୁ ଦେଇଅଛ କି ଆଉ ଥରେ ଆମେ ସ୍ୱର୍ଗରେ ତାହାଙ୍କୁ ଦେଖିପାରିବୁ। ପ୍ରଭୁ ଆମ ପାପ ସବୁ କ୍ଷମା କର। ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ଶୁଣି ଗ୍ରହଣ କର, ଆମେନ୍।
ଅପରାଧୀ ମୁଁ, ଅଜ୍ଞାନୀ ମୁଁ, ପାପୀ ମୁଁ, ଅଧମ ମୁଁ, ଅପରାଧୀ ମୁଁ, ଅଜ୍ଞାନୀ ମୁଁ। ଦୟାକର ହେ ପ୍ରଭୁ ମୋତେ, କ୍ଷମା କର ହେ ପ୍ରଭୁ ମୋତେ, ପାପେ ଯୋଡ଼ିଛି ଘୋର ଅନ୍ଧକାରେ ଘୁରି ବୁଲୁଛି, ଜାଣି ନ ଜାଣି ପାପ କରିଛି, ଅନୁତାପ ହୃଦେ ଅଶ୍ରୁ ଢାଳୁଛି। କେହି ନାହିଁ ପ୍ରଭୁ
নারী মধে ধন্যা তুমি জননী কর নিবেদন মোহরি পাই সকল সাধু সাধী দূত গণ হে প্রিয় জন কর নিবেদন কেহি নাই প্রভু হে প্রভু মতে দয়া কর হে প্রভু মতে ক্ষমা কর হে প্রভু মতে দয়া কর হে প্রভু মতে ক্ষমা কর হে প্রভু মতে
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org